ସେଦିନ ଏଇ ପୁନର୍ମିଳନ ଯେଉଁ ଅଧ୍ୟାୟ ରହିଛି ଦଶମ ସ୍କନ୍ଧ ବତିଶ ଅଧ୍ୟାୟ ରାସ ଲୀଳାର ଏଇ ଅଧ୍ୟାୟଟି ରହିଛନ୍ତି। ଅଷ୍ଟମ ନମ୍ବର ଶ୍ଳୋକ ପର୍ଯ୍ୟନ୍ତ ଆଲୋଚନା କରିଥିଲେ, ତେଣୁ ଆଜି ସାତ ଦିନ ପରେ ଆମେ ଏଇ ନବମ ନମ୍ବର ଶ୍ଳୋକ କଥା ଆରମ୍ଭ କରିବା। ତେଣୁ ଯେ ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଥିଲେ, ଭଗବାନ ରାସ ଲୀଳାରୁ ଉଭେଇ ଯାଇଥିଲେ, ପୁଣି ଆସି ଆବିର୍ଭାବ ହୋଇଗଲେ, ଏଇ ବିଷୟରେ କଥା ଚାଲିଛନ୍ତି। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହୋଇଗଲେ, ତା ଶ୍ୟାମା ଆବିର୍ଭୂ ଚୌରୀ ସ୍ମୟମାନ ମୁଖାମ୍ବୁଜ ପୀତାମ୍ବର ଧର ସ୍ୱାଗୀ ସାକ୍ଷାତ ମନ୍ମଥ ମନ୍ମଥ, ଏସବୁଟି କୁହାଯାଇଛି। ଭଗବାନ ଏଇଭଳି ଭାବରେ ଆବିର୍ଭାବ ହୋଇଥିଲେ, ତେଣୁ ତାଙ୍କୁ ଦେଖି ଗୋପୀମାନଙ୍କର କିଭଳି ଭାବେ ପ୍ରତିକ୍ରିୟା ହେଇଛି ସେ ବିଷୟରେ ଆଲୋଚନା କରାଯାଉଛି। ତେଣୁ ଏଠି କୁହାଯାଉଛି ନଅ ନମ୍ବର ଶ୍ଳୋକରେ, ସର୍ବାସ୍ତା କେଶବାଲୋକ ପରମୋତ୍ସବ ନିର୍ବୃତ ଜହୁ ବିରହଜନ୍ତାପଂ ପ୍ରାଜ୍ଞଂ ପ୍ରାପ୍ୟ ଯଥା ଜନଃ। ଏ ଗୋଟେ ଉଦାହରଣ ଦେଉଛନ୍ତି, ସର୍ବାସ୍ତା କେଶବାଲୋକ, ଭଗବାନ ଗୋଟେ କେଶବ ଶବ୍ଦ ବୋଲି ସମ୍ବୋଧନ କରାଯାଉଛି। କେଶବ ଯେ କେଶବ କହିଲେ ଯିଏ ବ୍ରହ୍ମା ଏବଂ ଈଶକୁ ଯିଏ ନିଜ ଅଧୀନରେ ରଖନ୍ତି ସେଇ ଭଗବାନ ସିଏ କେଶବ। କେଶବ ବା ଯାହାଙ୍କର କେଶ ବହୁତ ସୁନ୍ଦର, ସେଇ କେଶବ ତାଙ୍କୁ ସର୍ବାସ୍ତା, ସର୍ବା କହିଲେ 300 କୋଟି ଗୋପୀ, ଏଇଟା ପୂର୍ବରୁ କୁହାଯାଇଛି ବୋଧେ, ଏଇଟା 300 କୋଟି ଗୋପୀ ତେଣୁ ସମସ୍ତେ ଲୋକ ସର୍ବ କେଶବ ଆଲୋକ ଭଗବାନ କେଶବଙ୍କୁ ଯେତେବେଳେ ଦର୍ଶନ କଲେ, ଦର୍ଶନରେ ଆନନ୍ଦ, ଲୋକମାନେ ଭୌତିକ ଜଗତକୁ ଦେଖିକରି କେତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଭୌତିକ ଜଗତ ହେଉଛି କ'ଣ, ଇଏ କ'ଣ ଖାଲି ଗୋଟେ ଇଏ ଭୂତ ପ୍ରକୃତିରେ ଏସବୁ ନିର୍ମିତ ହେଇଛି, ଇଏ ସ୍ଥିରସ୍ଥାୟୀ ନୁହଁ। ଅସ୍ଥାୟୀ ଭୂତ ପ୍ରକୃତିକୁ ଦେଖି ଲୋକମାନେ କେତେ ଆନନ୍ଦିତ ହେଉଛନ୍ତି, କେତେ ପ୍ରକାର କ'ଣ ସବୁ ଲେଖାଯାଉଛି, କେତେ କ'ଣ କରାଯାଉଛି, ଆଉ ଇଏ ସବୁବେଳେ ପାଇଁ ରହୁଛନ୍ତି ସଚିତ ଆନନ୍ଦ ଘନ ଶ୍ରୀ ଭଗବାନ ସବୁବେଳେ ପାଇଁ ରହୁଛନ୍ତି। ଇଏ ଅସତ୍ ବସ୍ତୁ ପ୍ରତି ଏତେ ଦେଖିକି ଲୋକମାନେ କେତେ ଆନନ୍ଦ ହେଉଛନ୍ତି, ଅସତ୍ ବସ୍ତୁ ଦେଖିଲେ କେତେ କ'ଣ ଆନନ୍ଦ ନ ହେବ, ଚିର ଆନନ୍ଦାମ୍ବଧିବର୍ଦ୍ଧନ। ଗୋପୀମାନଙ୍କର ଭାବ ପ୍ରକାଶ କରୁଥିବ ସୁଖଦେବ ଗୋସ୍ୱାମୀ, ତାଙ୍କ ମନର ଭାବକୁ ସୁଖଦେବ ଗୋସ୍ୱାମୀ ଅନୁଭବ କରୁଛନ୍ତି। ତେଣୁ ସର୍ବା ତାହା କେଶବ ଆଲୋକ ପରମୋତ୍ସବ ପରମୋତ୍ସବ, ଭଗବାନଙ୍କ ରୂପ ଗୋଟେ ଉତ୍ସବ ବଳି, ଉତ୍ସବରେ ଯେମିତି ସମସ୍ତେ ଆନନ୍ଦିତ ହୁଅନ୍ତି, ଯେମିତି ବିଭିନ୍ନ ପ୍ରକାର ଉତ୍ସବ ହୁଏ, ସାଧାରଣତଃ ଲୋକମାନେ କହିଲେ ତାଙ୍କର ବିବାହ ଉତ୍ସବ, ପିଲାମାନଙ୍କର ଜନ୍ମ ଉତ୍ସବ ଇତ୍ୟାଦି ସବୁ ପାଳନ କରନ୍ତି, କିନ୍ତୁ ଭକ୍ତମାନେ ଭଗବାନଙ୍କ ସମ୍ବନ୍ଧୀୟ ସବୁ କିଛି ପାଳନ କରନ୍ତି। ତେଣୁ ଆମେ ଆଜି ଏକାଦଶ ଉତ୍ସବ, ଏକାଦଶ ବ୍ରତ ଉତ୍ସବ ପାଳନ କରୁଛେ, ସେଇ ଏକାଦଶ ବ୍ରତ କରିକିରି ଆନନ୍ଦିତ ହେଉଛନ୍ତି ଭକ୍ତମାନେ, ଉତ୍ସବ ଏଇଟା ଗୋଟେ ଉତ୍ସବ। ଏଇଭଳି ଭାବେ ଅନେକ ଉତ୍ସବ, ଶିବଜୀଙ୍କର ଆସିବ ଆବିର୍ଭାବ ଉତ୍ସବ ପାଳନ କରାଯିବ ଶିବରାତ୍ରି 12 ତାରିଖରେ, ଏ ଉତ୍ସବ ଭଗବାନଙ୍କ ରୂପ ହେଉଛି ଗୋଟେ ଉତ୍ସବ, ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଏ ନିତ୍ୟ ଉତ୍ସବ। ଭଗବାନଙ୍କ ଲୀଳାକୁ 3-4 ଶ୍ଳୋକରେ କହିଦେଲେ ସୁଖଦେବ ଗୋସ୍ୱାମୀ ଦଶମ ସ୍କନ୍ଧ ଆରମ୍ଭ କରିବା ପୂର୍ବରୁ, କାହିଁକିନା ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି, ଆଉ ବିଶ୍ରାମ ମଧ୍ୟ ନେଇନାହାନ୍ତି, ସେଥିପାଇଁ ଗୋଟିଏ ଶ୍ଳୋକରେ ଭଗବାନଙ୍କ ରୂପକୁ ବର୍ଣ୍ଣନା କରିଛନ୍ତି। କେତେ ସୁନ୍ଦର ରୂପ, ଏଭଳି ଭାବରେ ନବମ ଚବିଶ ଅଧ୍ୟାୟରେ ସୁକୁଟି ଅଛନ୍ତି, ସେଥିରେ ବର୍ଣ୍ଣନା କରାଯାଇଛି ଯେ ନିତ୍ୟୋତ୍ସବ, ସେ ଭଗବାନଙ୍କର ଯେଉଁ ରୂପ ନିତ୍ୟ ଉତ୍ସବ, ସବୁବେଳ ପାଇଁ ଉତ୍ସବ, ରେ ମୁଁ ଦେଖିଦେଇଛି ଭଗବାନ, କିଛି ଅସୁବିଧା ନାହିଁ, ଆଉ ଦେଖିବା ଦରକାର ନାହିଁ। ହଁ, ଯେହେତୁ ଦେଖୁଥିଲେ ସେ ନୂଆ ଲାଗୁଥିବେ, ଭଗବାନଙ୍କ ରୂପ ଏଭଳି ସବୁବେଳେ ପରିବର୍ତ୍ତିତ ହେଉଥିବ, ନିତ୍ୟ ନୂତନ। ଯଶ୍ୟାନନଂ ମକର କୁଣ୍ଡଳ ଚାରୁ କର୍ଣ୍ଣ, ଏଭଳି ଭାବରେ ଭଗବାନଙ୍କ ରୂପ ରହିଛି। ଆନନ ମକର କୁଣ୍ଡଳ, କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି, ସୁନ୍ଦର କର୍ଣ୍ଣ ତାଙ୍କର। ଏଇଟାକୁ ଦେଖିଲେ ନାର୍ଯ୍ୟ ନରାଶ ମୋଦିତା, ଭୌତିକ ଜଗତରେ ଯେତେ ଗୋଟେ ପୁରୁଷ ଯେତେ ସୁନ୍ଦର ହେଲେ ମଧ୍ୟ ଆଉ ଗୋଟେ ପୁରୁଷ ଲୋକ ଦେଖି ତା ପ୍ରତି ଆକର୍ଷିତ ହେବ ନାହିଁ। କିନ୍ତୁ ସ୍ତ୍ରୀ ଲୋକ ଯେତେ ଅସୁନ୍ଦର ହେଲେ ମଧ୍ୟ ଗୋଟେ ପୁରୁଷ ତାକୁ ଦେଖି ଆକର୍ଷିତ ହେଇଯାଉଛନ୍ତି। ଏଇଭଳି ଭାବରେ ଭୌତିକ ଜଗତ ଏଇଭଳି ଭାବରେ ସୃଷ୍ଟି ହେଇଛି, ଭଗବାନ ସୃଷ୍ଟି କରିଛନ୍ତି। ପରସ୍ପର ବିରୋଧୀ ଯେଉଁ ରହିଛି, ଯେଉଁ ଲିଙ୍ଗରେ ତାଙ୍କ ଆକର୍ଷଣ ଆସୁଛି, କିନ୍ତୁ ଭଗବାନ ଏଭଳି ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି। ନାର୍ଯ୍ୟ ନରାଶ୍ଚ, ଭଗବାନ ପୁରୁଷ ହେଲେ ମାନେ ମଧ୍ୟ ପୁରୁଷମାନେ ମଧ୍ୟ ଆକର୍ଷିତ ହୋଇଯାଆନ୍ତି। ଏମିତି ଭଗବାନ ରାମଚନ୍ଦ୍ର ବିଚରଣ କରୁଥିଲେ ଭଗବାନ ସୀତାଜୀଙ୍କ ବିରହରେ, ସେତେବେଳେ ଦଣ୍ଡକାରଣ ମୁନି ସେମାନେ ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ, ତାଙ୍କର ସଙ୍ଗଲାଭ କରିବା ପାଇଁ ଚାହିଁଥିଲେ, ନାରୀ ଭାବ ତାଙ୍କର ଜାଗ୍ରତ ହୋଇଥିଲା। ତେଣୁ ଏହିଭଳି ଭାବେ ଭଗବାନ ରୂପ, ଅନ୍ୟମାନଙ୍କ କଥା କ'ଣ କହିବା, ଭଗବାନ ନିଜେ ମଧ୍ୟ ଆକର୍ଷିତ ହୋଇଯାଆନ୍ତି ତାଙ୍କ ରୂପ ଦେଖିକରି। ନାର୍ଯ୍ୟ ନରାଶ ମୁଦିତା, ଏଭଳି ଭାବରେ ସେମାନେ ଆନନ୍ଦିତ ହୁଅନ୍ତି। ଆଜି ଗୋପୀମାନେ ଯେତେ ଭକ୍ତ ଅଛନ୍ତି ଭଗବାନଙ୍କର, ଯେତେ ତାଙ୍କର ପ୍ରିୟ ବ୍ୟକ୍ତି ଅଛନ୍ତି, ତାଙ୍କ ପ୍ରତି ଶ୍ରେଷ୍ଠ ହେଉଛନ୍ତି ଗୋପୀମାନେ। ଗୋପୀମାନେ ହେଉଛନ୍ତି ସବୁଠୁ ଶ୍ରେଷ୍ଠ, ଯେମିତି ମହାପ୍ରଭୁଙ୍କର ଜୀବନରେ କୁହାଯାଏ, କ'ଣ ବ୍ରଜବଧୂ ବର୍ଗଣ ଯାହା କଳ୍ପିତା, ଭଗବାନଙ୍କର ହେଉଛନ୍ତି ଆରାଧ୍ୟ ଭଗବାନ ବ୍ରଜସୂତନ ତଧାମ ବୃନ୍ଦାବନ ରମ୍ୟାଙ୍କ ବ୍ରଜବଧୂ ବର୍ଗଣ ଯାହା କଳ୍ପିତା, ଉପାସକାରୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ରଜବଧୂମାନେ। ସେଇ ବ୍ରଜବଧୂମାନଙ୍କ କଥା କୁହାଯାଉଛି, ସର୍ବାସ୍ଥା କେଶବ ଲୋକ ପରମ ଉତ୍ସବ ନିର୍ବୃତା, ନିର୍ବୃତା ଅର୍ଥ ସବୁ ବହୁତ ଆନନ୍ଦିତ, ନିବୃତ ହେଲେ ନିବୃତ ହୋଇଯିବା ମାନେ ବୋହରିଯିବା, ନିର୍ବୃତ ହୋଇଗଲେ ସେଇଟା ଆନନ୍ଦ। ଦୁଇ ପ୍ରକାର ଶବ୍ଦ ରହିଛି, ନିବୃତା ଆଉ ନିର୍ବୃତା। ତେଣୁ ନିର୍ବୃତା କହିଲେ ବହୁତ ଆନନ୍ଦିତ ସେମାନେ ହେଉଛନ୍ତି, ନିର୍ବୃତା ପରମ ଉତ୍ସବ, ଶ୍ରେଷ୍ଠ ଉତ୍ସବ ଭଳି ଲାଗୁଛି ତାଙ୍କ ରୂପ। ତେଣୁ ଏତେ ଆନନ୍ଦରେ ସେ ଯେଉଁ ଭଗବାନ ବିରହରେ ଯେଉଁଭଳିଆ ସନ୍ତପ୍ତ ହୋଇକି ତିରିଶ ଅଧ୍ୟାୟ ଏକତିରିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସନ୍ତପ୍ତ ହୋଇକି ରହୁଥିଲେ, ସେ ବିରହଜ ତାପକୁ ଚାଲିଗଲା। ଯହୁ ବିରହଜଂ ତାପଂ, କିଭଳି ଭାବରେ ଚାଲିଗଲା, ସୁଖଦେବ ଗୋସ୍ୱାମୀ ଗୋଟେ ଉଦାହରଣ ଦେଉଛନ୍ତି, ପ୍ରାଜ୍ଞ ପ୍ରାପ୍ୟ ଯଥା ଜନା। ପ୍ରାଜ୍ଞ ପ୍ରାଜ୍ଞ ବ୍ୟକ୍ତି କିଏ, ଭଗବଦ୍ଗୀତାରେ ଅର୍ଜୁନ ପଚାରିଛନ୍ତି, ସେ ତ ପ୍ରଜ୍ଞ ସକା ଭାଷା, ଏସବୁ ଭିତରେ ଦ୍ୱିତୀୟ ଅଧ୍ୟାୟ ପଞ୍ଚାବନ ବାସ୍ତରୀ ଅଠରଟି ଶ୍ଳୋକରେ ଭଗବାନ ତାର ଉତ୍ତର ଦେଇଛନ୍ତି। ପ୍ରାଜ୍ଞ ବ୍ୟକ୍ତି, ଯାହାର ଶ୍ରେଷ୍ଠ ଜ୍ଞାନ ରହିଛି, ସ୍ଥିର ଜ୍ଞାନ ଯେଉଁମାନଙ୍କର, ସେମାନେ ବୁଦ୍ଧିମାନ ବ୍ୟକ୍ତି, ପ୍ରାପ୍ୟ ତାଙ୍କୁ ଯେତେବେଳେ ଯେ ପ୍ରାପ୍ତ ହୁଅନ୍ତି, ସାଧାରଣ ବ୍ୟକ୍ତିମାନେ ଯେ ତାଙ୍କୁ ପ୍ରାପ୍ତ ହୋଇକି ଯେଉଁଭଳି ଭାବରେ ଆନନ୍ଦିତ ହୁଅନ୍ତି, ସେଇଭଳି ଭାବରେ ଭଗବାନ ଦେଖି ଗୋପୀମାନଙ୍କର ଆନନ୍ଦ। ଏ ଶ୍ଳୋକରେ ମ୍ୟାସେରେ କୁହାଯାଉଛି ଯେ କ'ଣ ନା, ଶ୍ରୀ ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, ଦଶମ ସ୍କନ୍ଧ କୋଡ଼ିଏ ଅଧ୍ୟାୟ କୋଡ଼ିଏ ଶ୍ଳୋକରେ କୁହାଯାଏ, ଗୃହେଷୁ ତପ୍ତା ନିର୍ଣ୍ଣା ଯଥାଚ୍ୟୁତ ଜନା ଗମି, ଗୃହସ୍ଥାଶ୍ରମ ଯେଉଁମାନେ ରହିଛନ୍ତି ସେମାନେ ସବୁବେଳେ ତପ୍ତ ହୋଇକି ରହିଛନ୍ତି, ତାପରେ ଦଗ୍ଧୀଭୂତ ହୋଇକି ରହୁଛନ୍ତି, ବହୁତ କଷ୍ଟରେ ରହୁଛନ୍ତି ସେମାନେ। କିନ୍ତୁ ଯେତେବେଳେ ସେମାନେ ଦେଖନ୍ତି ଅଚ୍ୟୁତ ଜନାଗମି, ଅଚ୍ୟୁତ ଜନ ଭଗବାନଙ୍କ ନିଜ ଜନ ଯେତେବେଳେ ଭଗବାନ ଭକ୍ତ ଯେତେବେଳେ ଆସନ୍ତି, ସେତେବେଳେ ଏମାନେ ପ୍ରକୃତ ଆନନ୍ଦିତ ହୁଅନ୍ତି, ତାପରେ ମୁକ୍ତ ହୋଇଯାଆନ୍ତି। ଏସବୁକୁ ବର୍ଣ୍ଣନା କରାଯାଇଛି। ତେଣୁ ସେହିଭଳି ଭାବରେ ପ୍ରାଜ୍ଞ କହିଲେ ପରମ ଭାଗବତମ ଜନା, ପ୍ରାଜ୍ଞ କହିଲେ ପରମ ଭାଗବତ, ଭାଗବତର ବିଭିନ୍ନ ସ୍ତର ରହିଛନ୍ତି, ଭକ୍ତର ବିଭିନ୍ନ ସ୍ତର ରହିଛନ୍ତି, ପ୍ରାଜ୍ଞ କହିଲେ ଯେଉଁଟା ଶ୍ରେଷ୍ଠ ଭାଗବତ, ଭାଗବତ ଉତ୍ତମ ଯେଉଁମାନେ, ତାଙ୍କୁ ଦେଖିଲେ ଜନା କହିଲେ ସଂସାର ତପ୍ତା, ସଂସାରରେ ତପ୍ତ ହୋଇକି ରହୁଥିବା ବ୍ୟକ୍ତି ଯେଭଳି ଜଣେ ପରମ ଭାଗବତଙ୍କୁ ଦେଖିଲେ ଆନନ୍ଦିତ ହୁଅନ୍ତି, କାରଣ ସେଠି ତାଙ୍କ ପାଖରେ ଆନନ୍ଦ ରହିଛି, ଭଗବାନ ସେ ଧାରଣ କରିଛନ୍ତି ହୃଦୟରେ। ଏମାନେ ଦୁଃଖରେ କ୍ଲିଷ୍ଟ ହୋଇକି ରହିଛନ୍ତି, ସିଏ ଆନନ୍ଦରେ ଆନନ୍ଦାମୋଦିବର୍ଦ୍ଧନ ଆନନ୍ଦ ସାଗରରେ ଉଦୁ ହେଉଛନ୍ତି। ତାଙ୍କୁ ଦେଖିଲେ ତାଙ୍କୁ ସ୍ୱତଃ ଆନନ୍ଦିତ ହେବେ ସେମାନେ। ସେହିଭଳି ଭାବରେ ଭଗବାନ ଦର୍ଶନ କରି ଗୋପୀମାନେ ଏହିଭଳି ଭାବରେ ଆନନ୍ଦିତ ହେଉଛନ୍ତି। ତେଣୁ ଏହି ତପର ସବୁ କୁହାଯାଉଛି, ତାଭିର୍ ବିଧୁତ ଶୋକା ଶୋକାଭିର୍ ଭଗବାନ ଅଚ୍ୟୁତ ବୃତ ବ୍ୟୋରୋଚ୍ଚତାଧିକନ୍ତାତ ପୁରୁଷ ଶକ୍ତିଭିର୍ ଯଥା। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି, କେତେ ଆନନ୍ଦ ତାଙ୍କର, ଏ ତାତ ଶବ୍ଦରୁ ଜଣାପଡ଼ୁଛି। ପରୀକ୍ଷିତ ମହାରାଜଙ୍କୁ ତାତ ସମ୍ବୋଧନ କରୁଛନ୍ତି। ତାତ ଗୋଟେ ଏଭଳି ଶବ୍ଦ, ପିତାଙ୍କୁ ତାତ ବୋଲି କୁହାଯିବ, ପୁତ୍ରକୁ ତାତ ବୋଲି କୁହାଯିବ, ଅତି ପ୍ରିୟ ବ୍ୟକ୍ତିଙ୍କୁ ତାତ ବୋଲି କୁହାଯିବ, ଏ ତାତ ଶବ୍ଦ ଏଭଳି ଭାବେ ରହିଛି। ତାତ ଏତେ ଆନନ୍ଦିତ ହେଇଯାଉଛନ୍ତି ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳାକୁ ବର୍ଣ୍ଣନା କରିକିରି। ପରୀକ୍ଷିତ ମହାରାଜ କହୁଛନ୍ତି, ତାତ ଏ ପୁତ୍ର ଭଗବାନଙ୍କର, ଗୋପୀମାନଙ୍କର ଆନନ୍ଦ ଦେଖିକିରି ସୁଖଦେବ ଗୋସ୍ୱାମୀ ମଧ୍ୟ ଆନନ୍ଦିତ ହେଇଯାଉଛନ୍ତି। ତେଣୁ ସେ କହନ୍ତି, ତା ବି ବିଦ୍ୟୁତ ଶୋକା ବି, ତାଙ୍କର ଯେଉଁ ଶୋକ ଥିଲା ଭଗବାନ ବିରହରେ ଯେଉଁ ଶୋକ ସନ୍ତପ୍ତ ହେଇକିରି, ଏଇ ଶୋକ ଭଗବାନଙ୍କୁ ଦେଲେ ଆ ଦ୍ୱାରା ଯେମିତି ସୁବର୍ଣ୍ଣ ଯେମିତି ଦାଗ୍ଧୀଭୂତ ହେଲେ ଯେମିତି ଆହୁରି ସୁନ୍ଦର ଦେଖାଯାଏ, ସେ ଶ୍ରୀ ସୀତାରାମ ହନୁମାନ ଯୋଗୀ ସେଇଭଳି ଭାବରେ ଗୋପୀମାନଙ୍କର ମାଧୁର୍ଯ୍ୟ ପ୍ରକାଶିତ ହେଉଛି, ଗୋପୀମାନଙ୍କ ମହିମା ପ୍ରକାଶିତ ହେଉଛି। ଭଗବାନ ବିରହରେ କିଭଳି ସେମାନେ ସବୁ ଗୋପୀ ଗୀତ ଗାୟନ କରିଛନ୍ତି, ଗୋପୀ ଗୀତ ଏଭଳି ତ୍ରିଲୋକକୁ ପବିତ୍ର କରିଦେଉଛନ୍ତି। ଆମେ କହିଥିଲୁ ଏ କଥା, ଯାସାଂ କୃଷ୍ଣ କଥୋ ଗୀତମ ପୁନାଦି ଭୁବନତ୍ରୟମ, ତିନି ଭୁବନକୁ ଏଇଟା ପବିତ୍ର କରିଦିଏ ତାଙ୍କର ମୁଖରୁ ଯେଉଁ ଭଗବାନ କଥା ଆସୁଛି। ଭଗବାନ ବିରହରେ ଯେଉଁ ସଙ୍ଗୀତ ଗାୟନ କରୁଛନ୍ତି ତାକୁ ଗୋପୀ ଗୀତ ବୋଲି କୁହାଯାଏ, 19 ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ତ କଥା ମୃଗ ଦାତରେବନ କବି ବିରି ତମ କାରଣ ସାତ ଶ୍ରବଣ ମଙ୍ଗଳ ଶ୍ରୀମଦ ଆଗତମ ଭୁବି ଗୁଣ ଶ୍ଳୋକ ଗାୟନ କଲେ କି ଗୋପୀ ଗୀତ ପ୍ରସିଦ୍ଧ ଗୀତ ଭାଗବତରେ। ଏହିକୁ ଶୁଣିକରି ଯେତେବେଳେ ମହାପ୍ରଭୁ ରଥଯାତ୍ରା ସମୟରେ ରଥ ଟାଣି ଟାଣିକି ହାଲିଆ ହେଇଯାଇଥିଲେ, ଭଗବାନ କ'ଣ କ'ଣ ହାଲିଆ କେମିତି ବିଶ୍ରାମ ନେଇଥିଲେ, ବଳଗଣ୍ଡି ବା କ'ଣ ସେ ଜାଗା ଜଗନ୍ନାଥ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ବର୍ତ୍ତମାନ ଯେଉଁଟା ଟ୍ୟାକ୍ସି ଷ୍ଟାଣ୍ଡ ହେଇଛି ପୁରୀରେ, ସେଇଠି ଯେତେବେଳେ ମହାରାଜ ସେତେମର ଥିଲେ ମହାରାଜ ପ୍ରତାପ ରୁଦ୍ରଦେବ, ସେ ଗୋଟେ ଭକ୍ତ ବେଶରେ ଆସିକରି ତାଙ୍କର ସମ୍ପାଦ ସମ୍ଭାନ କରିକି ଏକ ସଙ୍ଗୀତ ଯେତେବେଳେ ଗାୟନ କରିଦେଲେ ଭଗବାନଙ୍କ କୁଣ୍ଡେଇ ପକେଇଲେ, କିଛି ଆନନ୍ଦ ରହିଛନ୍ତି। ତେଣୁ ସେହିଭଳି ଭାବରେ ଗୋପୀମାନେ ଯେଉଁ ଭଗବାନ ବିରହରେ ଯେଉଁ ସଙ୍ଗୀତ ଗାୟନ କରିଛନ୍ତି, ଯେତେ ଗୀତ ଅଛି, ଜୟ ଜୟ ଜ୍ୱଳ ରସ ସର୍ବରସ ସାର, ଯେତେ ରସ ଅଛି ଭଗବାନ ସବୁ ରସର ଆଧାର କୁହାଯାଏ, ସମୁଦାୟ 12 ରସ ରହିଛି, ତା ଦେହରୁ ଶ୍ରେଷ୍ଠ ରସ ହେଉଛି ଏଇ ରାସଲୀଳା, ଜୟ ଜୟ ଉଜ୍ଜ୍ୱଳ ରସ, ଜୟ ଜୟ ଉଜ୍ଜ୍ୱଳ ରସ ସର୍ବରସ ସାର, ପରକୀୟା ଭାବେ ଯାହା ପ୍ରଜତି ପ୍ରଚାର, ଇଏ ହେଉଛି ଗୋପୀମାନଙ୍କର ଭାବ, ଏଇଟା ହେଉଛି ଶ୍ରେଷ୍ଠ ରସ, ରସ ଭିତରେ ଶ୍ରେଷ୍ଠ ରସ ଏଇଟା। ତେଣୁ ଗୋପୀମାନେ ଭଗବାନଙ୍କ ଆନନ୍ଦ ପ୍ରାପ୍ତ ହେଇକିରି କେତେ ଆନନ୍ଦିତ ହେଉଛନ୍ତି, ସୁଖଦେବ ଗୋସ୍ୱାମୀ ସେଇଟା ଅନୁଭବ କରୁଛନ୍ତି। ଆମେ ସୁଖଦେବ ଗୋସ୍ୱାମୀଙ୍କର କଥାରୁ ଆମେ କିଛି କିଛି ଅନୁଭବ କରିପାରିବା, ଯେ ତାହା ତ ଶବ୍ଦ ବ୍ୟବହାର କରିଛନ୍ତି ଏଇଥିରୁ। ତେଣୁ ତା ବି ବିଦ୍ୟୁତ ଶୋକା ଶୋକା ବି ଭଗବାନ ଅଚ୍ୟୁତ ବୃତ, ଏଠି କୁହାଯାଉଛି ସାଧାରଣ ବ୍ୟକ୍ତି ସେ ନୁହଁ, ସେ ହେଉଛନ୍ତି ଭଗବାନ ଏବଂ ସେ ହେଉଛନ୍ତି ଅଚ୍ୟୁତ, କିନ୍ତୁ ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସିଏ, ଏବଂ ଅଚ୍ୟୁତ କହିଲେ ତାଙ୍କର କେବେ ହେଲେ ଚ୍ୟୁତି ହୁଏ ନାହିଁ, ଅଚ୍ୟୁତ ସିଏ। ଆମର କ'ଣ କିଛି ଜ୍ଞାନ ରହିଛି, କିଛି କାଳ ପରେ ବୁଢ଼ା ହେଇଗଲେ ସବୁ ବୁଲିଯିବା, ଚ୍ୟୁତ ହେବ, ଆମେ ହେଉଛନ୍ତି ଚ୍ୟୁତ ବ୍ୟକ୍ତି। ଆମର ଯୌବନ ରହିଛି ବା ଶକ୍ତି ରହିଛି, ବାର୍ଦ୍ଧକ୍ୟ ଆସିଗଲେ ଚାଲିଯିବ, ଭାଇଭଳି ଭାବରେ ଆମର ସବୁ କିଛି ଚ୍ୟୁତ ହୋଇଯାଉଛି, କିନ୍ତୁ ଭଗବାନ ହେଉଛନ୍ତି ଅଚ୍ୟୁତ, ତାଙ୍କର କିଛି ଚ୍ୟୁତ ହୁଏ ନାହିଁ। ତାଙ୍କର ଯେଉଁ ଭଗବାନ ରହିଛନ୍ତି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସିଏ ସବୁ ସମୟରେ ସେ ଭଗବାନ। ଏ ନୁହଁ ଯେତେବେଳେ ଛୋଟ ପିଲା ଥିଲେ, ଛଅ ଦିନରେ ଥିଲେ, ବକି ବା ପୁତନା ଆସିଲା ତାଙ୍କୁ ହତ୍ୟା କରିଦେବ, କାରଣ ତାଙ୍କର ବଳ ନାହିଁ, ଛୋଟ ପିଲା ବଳହୀନ ହୋଇଯାଇଥିଲେ ନା। ଛୋଟ ପିଲାବେଳେ ମଧ୍ୟ ତାଙ୍କର ବଳ ଦେଖିଥିଲେ, ତାଙ୍କର କ'ଣ ତାଙ୍କର ଓଠର ବଳ, ଓଷ୍ଠ ବଳ ଦେଖି ପ୍ରଦର୍ଶନ କରିଥିଲେ। ଛଅ ମାଇଲ ବା ଛଅ କୋଶ କେତେ ଜଣ କହନ୍ତି, ଏତିକିର ବିସ୍ତାର ଯେଉଁ ରହିଛି ପୁତନା ଅଶ୍ରୁଣୀକୁ, କାଳକୁଟ ବିଷ ବଳିକି ଆସିଥିଲା ସ୍ତନରେ, ଭଗବାନ ସେ ସ୍ତନ ପାନ କରିକିରି ତାକୁ ହତ୍ୟା କରିଦେଲେ, ତାଙ୍କୁ ହତ୍ୟାକରଣ କରିଦେଲେ, ଉଦ୍ଧାର କଲେ, ତାଙ୍କ ମାଆଙ୍କର ଗତି ପ୍ରଦାନ କଲେ। ଗଙ୍ଗବା ଦୟାଳୁ ଶରଣମ ବ୍ରଜେ, ଆଉ କିଏ ଦୟାଳୁ କେମିତି ଅଛନ୍ତି, ଇଏ ହେଉଛନ୍ତି ଭଗବାନ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ। ଏବଂ କେତେବେଳେ ହେଲେ ଚ୍ୟୁତ ହୋଇଯାଆନ୍ତି ନାହିଁ ତାଙ୍କର କୌଣସି ସମୟ, ଏମିତିକି ଯେତେବେଳେ ମାତୃଗର୍ଭରେ ଥିଲେ ସେତେବେଳେ ସେ ଅଚ୍ୟୁତ। ଦେବତାମାନେ ବ୍ରହ୍ମା ଶିବ ଆଦି ଦେବତାମାନେ ସବୁ ସ୍ତୁତି କରିଛନ୍ତି, ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଗର୍ଭ ସ୍ତୁତି ସବୁ ସମୟରେ ସେ ଅଚ୍ୟୁତ। ଏବଂ ଅନ୍ତିମ ସମୟରେ ମଧ୍ୟ ଭଗବାନ ଯେତେବେଳେ ତାଙ୍କ ଧାମକୁ ଯାଉଛି, ସେତେବେଳେ ମଧ୍ୟ ତାଙ୍କର ଚାଲିଗଲା ବଳ ତା ନୁହଁ, ଅଚ୍ୟୁତ ସିଏ ଭଗବାନ ଅଚ୍ୟୁତ ଦୃତ। ତାଙ୍କୁ ଘେରିକିରି ସବୁ ଗୋପୀମାନେ ରହିଛନ୍ତି, ଜଣେ ବ୍ୟକ୍ତିକୁ ଘେରିକିରି ଏତେ ଲୋକ କେମିତି ରହିବେ, ତେଣୁ ଭଗବାନ ନିଜେ ବିସ୍ତାର କରିଛନ୍ତି। 300 କୋଟି ଗୋପୀମାନଙ୍କ ଭିତରେ 300 କୋଟି ସେ ହେଇଗଲେ, କୋଟି କୋଟି ଭାବରେ ସେ ନିଜକୁ ବିସ୍ତାର କରିଛନ୍ତି, ଏତେ କୋଟି କୋଟି ଜୀବ ରହିଛନ୍ତି, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ଏମିତି କେହି ନାହାନ୍ତି ଯାହାଙ୍କ ହୃଦୟରେ ଭଗବାନ ନାହାନ୍ତି। ଆଉ ମନୁଷ୍ୟ ପଶୁପକ୍ଷୀ କୀଟପତଙ୍ଗ କଥା ଛାଡ଼ନ୍ତୁ, ଏମିତିକି ଅଣୁ ପରମାଣୁରେ ମଧ୍ୟ ସେ ଭଗବାନ ରହିଛନ୍ତି, ନିଜକୁ ବିସ୍ତାର କରିଛନ୍ତି। ଅଣ୍ଡାନ୍ତରସ୍ତ ପରମାଣୁ ଚୟାନ୍ତରସ୍ତମ ଭଗବାନ ସବୁଠାରେ ରହିଛନ୍ତି। ତେଣୁ ବ୍ୟରୋଚ୍ଚତାଧିକଂ ତାହାତ, ବହୁତ ସୁନ୍ଦର ଶୋଭାମାନ ହେଉଛନ୍ତି, ତାଙ୍କୁ ସେ ଶୋଭାକୁ ସେ ରୂପକୁ ସେ ଦୃଶ୍ୟକୁ ଦେଖୁଛନ୍ତି, ସୁଖଦେବ ଗୋସ୍ୱାମୀ ଦେଖିକି ବର୍ଣ୍ଣନା କରୁଛନ୍ତି, ବହୁତ ସୁନ୍ଦର ଦେଖାଯାଉଛନ୍ତି। କିଭଳି ଭାବରେ ନା ପୁରୁଷ ଶକ୍ତିଭୀର ଯଥା, ଯେଉଁଭଳି ଭାବରେ ଯେମିତି ଐଶ୍ୱର୍ଯ୍ୟାଦିମୟ ସ୍ୱରୂପ ଶକ୍ତି ଦ୍ୱାରା ପରିବୃତ ହୋଇ ପରମାତ୍ମା ଯେପରି ଶୋଭା ପାଆନ୍ତି, ପରମାତ୍ମା ସମସ୍ତଙ୍କ ହୃଦୟ ରହିଛନ୍ତି ପରମାତ୍ମା ରୂପରେ, ତେଣୁ ସେ ଯେଉଁଭଳି ଭାବରେ ଶୋଭା ପାଆନ୍ତି, ଆଜି ଭଗବାନ ଗୋପୀମାନଙ୍କ ମେଳରେ ସେହିଭଳି ଭାବରେ ଶୋଭା ପାଉଛନ୍ତି, ଏତେ ସୁନ୍ଦର ଶୋଭା ରହିଛି। ତେଣୁ ଏଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଆଗମୋକ୍ତେ 300 କୋଟିଆ ଗୋପା, ଆଗମରୁ ଉଦ୍ଧାର କରିକିରି ଆଗମତନ୍ତ୍ର ଆଗମ ଶାସ୍ତ୍ରରୁ ଉଦ୍ଧାର କରିକିରି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି 300 କୋଟି ଗୋପୀ, 300 କୋଟିଆ ଗୋପା, ତା ସଙ୍ଗ ମଧ୍ୟ ଯିଏ ଯେଉଁ 300 କୋଟି ଗୋପୀ ଅଛନ୍ତି ତାଙ୍କ ଭିତରେ 16 ସହସ୍ର ମୁଖ୍ୟ ମୁଖ୍ୟତାରା, ମୁଖ୍ୟ ମୁଖ୍ୟତରା ମୁଖ୍ୟତମା ଏସବୁ ରହିଛି। ତେଣୁ ଏ ଯେଉଁ 300 କୋଟି ଗୋପୀ ରହିଛନ୍ତି ତାଙ୍କ ଭିତରୁ 16 ସହସ୍ର ହେଉଛନ୍ତି ମୁଖ୍ୟତରା, ଟିକିଏ ଉନ୍ନତ ସ୍ତରରେ ଅଛନ୍ତି। ଏବଂ ତା ସାମେବ ମଧ୍ୟ ଅଷ୍ଟାବେତା ମୁଖ୍ୟତମା, 8 ଜଣ ହେଉଛନ୍ତି ମୁଖ୍ୟତମ, ଅଷ୍ଟନାମ ବି ମଧ୍ୟ ଦ୍ୱେ ରାଧା ଚନ୍ଦ୍ରାବଳ ଅତି ମୁଖ୍ୟତମେ, ମୁଖ୍ୟତମ ଦୁଇ 8 ଜଣଙ୍କ ଭିତରୁ ରାଧା ଏବଂ ଚନ୍ଦ୍ରାବଳୀ ଇଏ ହେଉଛନ୍ତି ଦୁଇ ମୁଖ୍ୟତମ, ସେ ବି ମୁଖ୍ୟତମ ବୋଲି କହିବେ, ଏମାନେ ମଧ୍ୟ ଆଉ 2 ଜଣ ହେଉଛି ମୁଖ୍ୟତମ। ଏବଂ ତୟରବି ମଧ୍ୟ ତାଙ୍କ ମଧ୍ୟରେ ମଧ୍ୟ ଯଦି କୁହାଯିବ କିଏ ଶ୍ରେଷ୍ଠ, ସେ ହେଉଛନ୍ତି ଶ୍ରୀ ରାଧା ସର୍ବମୁଖ୍ୟତମ ଇତି ଭକ୍ତିଶାସ୍ତ୍ର ନିର୍ଣ୍ଣୟ, ଭକ୍ତିଶାସ୍ତ୍ରରେ ଏଇଟା ବର୍ଣ୍ଣନା ରାଧାରାଣୀ, ରାଧାରାଣୀ ହେଉଛନ୍ତି ଭଗବାନଙ୍କ ଲାଭିନୀ ଶକ୍ତି, ଏସବୁ ଗୋପୀମାନେ ତାଙ୍କର ବିସ୍ତାର ଆନନ୍ଦ ଚିନ୍ମୟ ରସ ପ୍ରତିଭାବିତାଭି ତାଭିର୍ଯ୍ୟ ଏବ ନିଜ ରୂପତୟା କଳାଭି ଗୋଲୋକ ଏବ ନିମ୍ବ ସତ୍ୟ କ୍ରୀଡ଼ାତ୍ମଭୂତ ଗୋବିନ୍ଦ ମାଲି ପୁରୁଷଙ୍କ ତମଂ ଭଜାମି, ସେଇ ଭଗବାନର ଯେଉଁ ଅନ୍ତରଙ୍ଗ ଶକ୍ତି ରହିଛନ୍ତି ସତ୍ ଚିତ୍ ଆନନ୍ଦମୟ, ଭଗବାନ ସତ୍ ଅଂଶ ସନ୍ଧିନୀ, ଚିତ୍ ଅଂଶ ସମ୍ଭିଧି ଏବଂ ଆନନ୍ଦାଂଶ ଲହାଦିନୀ, ଭଗବାନର ଏ 3ଟି ଅନ୍ତରଙ୍ଗ ଶକ୍ତି, ବହିରଙ୍ଗା ଶକ୍ତି ହେଉଛି ସତ୍ୱ ରଜତମ, ଆମେ 3 ଗୁଣ ଭିତରେ ରହିଛେ, କିନ୍ତୁ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି ରହିଛି ଲହାଦିନୀ ସନ୍ଧିନୀ ସମ୍ଭିତ, ତେଣୁ ଲହାଦିନୀ ଶକ୍ତି ହେଉଛନ୍ତି ରାଧାରାଣୀ, ଯିଏ ଆନନ୍ଦ ପ୍ରଦାନ କରନ୍ତି, ତେଣୁ ଭଗବାନଙ୍କର ଯେଉଁ ଆନନ୍ଦ ଏ ରାଧାରାଣୀ ପ୍ରଦାନ କରନ୍ତି। ଅନ୍ତରଙ୍ଗ ଶକ୍ତିର ଆନନ୍ଦ। ତେଣୁ ସେଇ ରାଧାରାଣୀ ହେଉଛନ୍ତି ମୁଖ୍ୟ। ତେଣୁ ଏଇଭଳି ଭାବରେ ଆମର ଏଇ ଦୁଇଟି ଶ୍ଳୋକ ଆଲୋଚନା କଲେ, ତେଣୁ ଭଗବାନ ତାଙ୍କୁ ଭଗବାନଙ୍କୁ ପ୍ରାପ୍ତ ହୋଇକରି କିଭଳି ସେ ଆନନ୍ଦ ରହିଛନ୍ତି ସେ ଆନନ୍ଦ ବିଷୟରେ ବର୍ଣ୍ଣନା କରାଯିବ। ଆମର କିନ୍ତୁ ସମୟ ହୋଇଗଲା, ଆମେ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଭଗବାନ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି।